ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। 76 ନମ୍ବର ସାଧାରଣତନ୍ତ୍ର ଦିବସ ଆଘନୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଲାକାଲି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍। ଏ ଅବସରରେ ରାଷ୍ଟ୍ରପତି ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାବାର ସହିତ ଦେଶ ଲାଗି ଜୀବନ ଦେଇଥିବା ବୀର ଯବାନମାନଙ୍କୁ ସୁର୍ତା କରିଛନ୍। ଏ ବଛର ଭଗବାନ ବିର୍ସା ମୁଣ୍ଡାଙ୍କର 150 ନମ୍ଘର ଜୟନ୍ତୀ ପାଳନ କରବାର ବିଷୟକେ ନେଇକରି ରାଷ୍ଟ୍ରପତି ସ୍ୱାଧୀନତା ସଂଗ୍ରାମୀ ତାଙ୍କର ଅବଦାନକେ ସୋର ପକାଇଛନ୍। ମହାତ୍ମା ଗାନ୍ଧୀ, ରବୀନ୍ଦ୍ରନାଥ ଟେଗୋର ଆର୍ ବାବା ସାହେବ ଆମ୍ବେଦକରଙ୍କ ବାଗି ମହାନ ବ୍ୟକ୍ତିତ୍ୱମାନଙ୍କୁ ଭିଲ୍ ରାଷ୍ଟ୍ରପତି ମନେ ପକାଇଛନ୍। ଆମର ସମ୍ବିଧାନ ଗୋଟିଏ ଜୀବନ୍ତ ଦସ୍ତାବିଜ ହୋଇପାରିଛି। ଗଲା 75 ବଛର ଧରିକରି ସମ୍ବିଧାନ ଆମର ପ୍ରଗତିର ବାଟକେ ପ୍ରଶସ୍ତ କରିଛି ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍। ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇକରି ଭାରତର ଗଣତନ୍ତ୍ରକେ ବରକସ କରବାର ଦିଗେ ଦେଶର ସମ୍ଭିଧାନର ବଡ଼ ଭୂମିକା ରହିଛି ବୋଲି କହିଛନ୍। ବହୁତ ବାଧା ଆର୍ ଆହ୍ୱାନକେ ନେଇକରି ଗୋଟିଏ ବରକସ ସଂକଳ୍ପ ସହିତ ଦେଶ ଆଗକେ ବଢ଼ବା ଲାଗି ପ୍ରତିଶ୍ରତିବଦ୍ଧ ବୋଲିକରି ପ୍ରଧାନମନ୍ତ୍ରୀ କହିଛନ୍। ଏ ଅବସରରେ ରାଜ୍ୟପାଳ ହରିବାବୁ କମ୍ଭମ୍ ପାଟି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇକରି ଓଡ଼ିଶାକେ ଗୋଟିଏ ସମୃଦ୍ଧ, ଅଗ୍ରଣୀ ଆର୍ ବିକଶିତ ରାଜ୍ୟ ହିସାବେ ଗଠନ କରବା ଲାଗି ଶପଥ ନେବାରକେ ଆହ୍ୱାନ ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇକରି ସମୃଦ୍ଧ ବିକଶିତ ଓଡ଼ିଶା ଗଠନ ସହିତ ଦେଶର ଏକତା ଆର୍ ଅଖଣ୍ଡତା ବଜାୟ ରଖବା ଲାଗି ସଂକଳ୍ପବଦ୍ଧ ହେବାରକେ ଆହ୍ୱାନ ଦେଇଛନ୍। ନୂଆଦିଲ୍ଲୀର କର୍ତ୍ତବ୍ୟ ପଥନ ହେବାରକେ ଥିବା ଜାତୀୟ ସାଧାରଣତନ୍ତ୍ର ଦିବସ ସମାରୋହଟି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିକରି ସମ୍ମିଳିତ ପ୍ୟାରେଡ୍ର ଅଭିବାଦନ ଗ୍ରହଣ କରିବେ। ତିନି ସେନା, ଅର୍ଦ୍ଧସାମରିକ ବାହିନୀ, ଏନ୍ସିସି, ଏନ୍ଏସ୍ଏସ୍, ଭିନ୍ ଭିନ୍ ବର୍ଗର ସାମରିକ ପୁଲିସ୍ ବାହିନୀ ତରଫୁ ସମ୍ମିଳିତ ପ୍ୟାରେଡ୍ ହେବା। ଇତାର ଆଗନୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀଠାରେ ଜାତୀୟ ଯୁଦ୍ଧ ସ୍ମାରକୀନ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ। ସମାରୋହଟି ମୁଖ୍ୟ ଅତିଥି ଭାବେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରାବୋ ସୁବିଆନ୍ତୋ ଯୋଗଦେବେ। ଜାତୀୟ ସାଧାରଣତନ୍ତ୍ର ଦିବସ ସମାରୋହର ସିଧା ପ୍ରସାରଣ ସକାଳ 9 ବଜେନୁ ଦୂରଦର୍ଶନ ଟିଭି ଚ୍ୟାନେଲ ଆର୍ ୱେବ୍ସ ଓଟିଟି ଚ୍ୟାନେଲ୍ଟି ଦେଖିହେବା। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ଭୁବନେଶ୍ୱର ଗାନ୍ଧୀ ମାର୍ଗଠାରେ ହେବା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ପ୍ୟାରେଡ୍ଟି ଅଭିବାଦନ ଗ୍ରହଣ କରିବେ। କଟକଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବେ। ସେନ୍ତା ସୁନ୍ଦରଗଡ଼ର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ନୂଆପଡ଼ାନ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସୁବର୍ଣ୍ଣପୂର୍ଣ୍ଣ ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ଆର୍ ସମ୍ବଲପୁରନ ଜିଲ୍ଲାପାଳ ପତାକା ଉତ୍ତୋଳନ କରବାର ସହିତ ପ୍ୟାରେଡ୍ର ଅଭିବାଦନ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ଏ ବଛର ସମ୍ବଲପୁରଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ରିଜର୍ଭ ପୁଲିସ୍ ପଡ଼ିଆଠାରେ ହେବାରକେ ଯାଉଛି। ରାଜ୍ୟର 10 ଜନବସତି ନାଇଥିବା ଇଲାକାନ ଗଲାକାଲି ଜାତୀୟ ପତାକା ଉଡ଼ିଛି। ଗଲା ନଭେମ୍ବର ମାସେ ହୋଇଥିବା ସର୍ବଭାରତୀୟ ଆରକ୍ଷୀ ମହାନିର୍ଦ୍ଦେଶକ ସମ୍ମିଳନୀଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେବାର ଉତ୍ତରୁ ଗଲାକାଲି ସାଧାରଣତନ୍ତ୍ର ଦିବସ ଆଗନୁ ଓଡ଼ିଶାର 10 ଉପକୂଳ ଦ୍ୱୀପକେ ଚିହ୍ନଟ କରାଯାଇକରି ଜାତୀୟ ପତାକା ଉଡ଼ାଯାଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନଟି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତରଫୁ ପଦ୍ମ ପୁରସ୍କାର 2025 ଘୋଷଣା କରାଯାଇଛି। ଏ ବଛର 145 ଜଣଙ୍କୁ ପଦ୍ମ ପୁରସ୍କାର ଦିଆଯାଇଛି। ସେଥିରୁ 7 ଜଣଙ୍କୁ ପଦ୍ମ ବିଭୂଷଣ, 19 ଜଣଙ୍କୁ ପଦ୍ମଭୂଷଣ ଆଉ 113 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ କରାଯାଇଛି। ସେଥିର୍ ଭିତରୁ ଓଡ଼ିଶାନୁ 4 ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନାଁ ରହିଛି। ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଅଦ୍ୱୈତ ଚରଣ ଗଡ଼ନାୟକ, ଭେଷଜ ବିଜ୍ଞାନର ପ୍ରଖ୍ୟାତ ଚିକିତ୍ସକ ଡାକ୍ତର ଅଶୋକ କୁମାର ମହାପାତ୍ର, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ଦୁର୍ଗାଚରଣ ରଣବୀର ଆର୍ ବିଶିଷ୍ଟ ସାହିତ୍ୟିକା ଡକ୍ଟର ପ୍ରତିଭା ଶତପଥୀଙ୍କୁ ଏ ବଛର ସମ୍ମାନଜନକ ପଦ୍ମ ପୁରସ୍କାର ଦିଆଯିବା। ପୁରସ୍କାର ଲାଗି ମନୋନୀତ ହୋଇଥିବା ସମ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ହରିବାବୁ କମ୍ଭମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍। ସାଧାରଣତନ୍ତ୍ର ଦିବସ ଅବସରରେ ଭିନ୍ ଭିନ୍ ରାଜ୍ୟର ପୁଲିସ୍, ଅଗ୍ନିଶମ ବାହିନୀ, ହୋମ୍ଗାର୍ଡ ଆଉ ସିଭିଲ୍ ଡିଫେନ୍ସ ବାଗିର କ୍ଷେତ୍ରମାନଙ୍କେ ଉଲ୍ଲେଖନୀୟ ସେବା ଆର୍ ସାହସିକତା ଲାଗି ଜାତୀୟ ସାହସିକତା ଆଉ ସେବା ପୁରସ୍କାର ଘୋଷଣା କରାଯାଇଛି। ଏ ବଛର ଉଲ୍ଲେଖନୀୟ ସେବା ଲାଗି ରାଜ୍ୟର 19 ଜଣ ପୁଲିସ୍ ଅଧିକାରୀଙ୍କୁ ସମ୍ମାନଜନକ ପୁରସ୍କାର ଦିଆଯିବା। ଏ ବାବଦେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫୁ ତାଲିକା ବାହାରିଛି। ବିଶିଷ୍ଟ ସେବା ଲାଗି 2 ଜଣଙ୍କୁ ରାଷ୍ଟ୍ରପତି ପଦକ, କାର୍ଯ୍ୟକ୍ଷେତ୍ରଟି ସାହସିକତା ଦେଖାଇଥିବା ଲାଗି 6 ଜଣଙ୍କୁ ସାହସିକତା ପୁଲିସ୍ ସେବା ପଦକ ଆର୍ 11 ଜଣଙ୍କୁ ଉଲ୍ଲେଖନୀୟ ପୁଲିସ୍ ସେବା ପଦକ ଦିଆଯିବା। ଭୁବନେଶ୍ୱର ୟୁନିଟ୍ 5 ଆଇବାକାଲି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ମୁଖ୍ୟମନ୍ତ୍ରୀଙ୍କ ଅଲଗା ଗୁରୁତ୍ୱ କାମ ରହୁଥିବାରୁ ଶୁଣାଣି ବନ୍ଦ ରହିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫୁ ସୂଚନା ଦିଆଯାଇଛି। ହକି ଇଣ୍ଡିଆ ଲିଗ୍ର ଆଜି ମହିଳା ବର୍ଗଥି ରାଞ୍ଚିଠାରେ ଫାଇନାଲ୍ ମ୍ୟାଚ୍ଥି ଓଡ଼ିଶା ୱାରିୟର୍ସ ଆର୍ ସୁର୍ମା ହକି କ୍ଲବ୍ ଭେଟ୍ବେ। ଗଲାକାଲି ପୁରୁଷ ବର୍ଗଥି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍ଠାରେ ଟିମ୍ ଗୋନାସିକା ତାମିଲନାଡୁ ଡ୍ରାଗନ୍ସକେ 4-2 ଗୋଲ୍ଥି ହରାଇଥିଲା। ହାଇଦ୍ରାବାଦ ତୋଫାନ୍ସ 3-1 ଗୋଲ୍ଥି ୟୁପି ରୁଦ୍ରାସକେ ହରାଇଥିଲା। এচনির আঞ্চলিক খবর ইনা সিলসিলা আরবেলার আঞ্চলিক খবর শুনিপারবে রাতে ৭:০২ থেকে জুহার।